ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଦେଶକୁ ମାଓବାଦୀ ମୁକ୍ତ କରିବା ପ୍ରସଙ୍ଗରେ ଲୋକସଭାରେ ଜାରି ରହିଛି ଆଲୋଚନା, ଆସନ୍ତାକାଲି ଶେଷ ହେଉଛି ମାଓବାଦୀ ଆତ୍ମସମର୍ପଣ ଧାର୍ଯ୍ୟ ସମୟ ସୀମା। ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ବାଣିଜ୍ୟିକ ଏଲ୍ପିଜି ଯୋଗାଣ ଓ ବଣ୍ଟନ ପ୍ରକ୍ରିୟାକୁ ତଦାରଖ କରିବା ନେଇ ଏକ କମିଟି ଗଠନ କଲେ ତୈଳ ବିପଣନ କମ୍ପାନୀ। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 3 ଲକ୍ଷରୁ ଉର୍ଦ୍ଧ୍ୱ ଚିଟ୍ଫଣ୍ଡ ଜମାକାରୀଙ୍କୁ 128 କୋଟି ଟଙ୍କା ହୋଇଛି ଫେରସ୍ତ ଏବଂ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷାର ସମ୍ଭାବନା। ଦେଶକୁ ମାଓବାଦୀ ମୁକ୍ତ କରିବା ପ୍ରସଙ୍ଗରେ ଲୋକସଭାରେ ଆଲୋଚନା ଜାରି ରହିଛି। ଆଲୋଚନାର ଉତ୍ତର ଦେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦେଶକୁ ମାଓବାଦୀ ମୁକ୍ତ କରିବା ନେଇ ସରକାରଙ୍କ ଅଙ୍ଗୀକାରବଦ୍ଧତା ଉପରେ ଆଲୋକପାତ କରିଛନ୍ତି। ଅର୍ଥନୈତିକ ବିକାଶରେ ମାଓବାଦୀ କାର୍ଯ୍ୟକଳାପ ପ୍ରତିବନ୍ଧକ ସୃଷ୍ଟି କରୁଥିବାରୁ ସରକାର ଏହାର ସମ୍ପୂର୍ଣ୍ଣ ମୂଳୋତ୍ପାଟନ ପାଇଁ ପ୍ରୟାସ ଆରମ୍ଭ କରିଥିଲେ। ମାଓବାଦୀଙ୍କ ଆତ୍ମସମର୍ପଣ ପାଇଁ ଧାର୍ଯ୍ୟ ସମୟସୀମା ଆସନ୍ତାକାଲି ଶେଷ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ବିକାଶ ପଥରେ ଗତିଶୀଳ ହେବା ସହ ମାଓବାଦୀ ମୁକ୍ତ ସମାଜ ପ୍ରତିଷ୍ଠା ସମ୍ଭବ ହେବାକୁ ଯାଉଛି। ମାଓବାଦୀ ମୁକ୍ତ ଅଭିଯାନରେ ସାମିଲ ସୁରକ୍ଷାକର୍ମୀ, ରାଜ୍ୟ ସରକାର ଏବଂ ସ୍ଥାନୀୟ ଅଧିବାସୀଙ୍କ ସହଯୋଗକୁ ଶ୍ରୀ ଶାହା ଉଚ୍ଚ ପ୍ରଶଂସା କରିଛନ୍ତି।
नरेंद्र मोदी जी के 12 साल में हुए और अब ये नक्सलवाद से मुक्त भारत की रचना भी नरेंद्र मोदी जी के शासन के अंदर ही हो। ये 12 साल प्रकार के देश के लिए बहुत शुभंकर साबित हुए।
राउरकेला पुलिस निकटे आज महिला माओवादी मोंगड़ी हुनांगा आत्मसमर्पण करिछन्ति। ଦକ୍ଷିଣ ଛୋଟନାଗରା ଗରିଲା ସ୍କ୍ୱାଡ୍ରେ ସଦସ୍ୟ ଭାବେ ସେ କାର୍ଯ୍ୟ କରୁଥିଲେ। ହୁନାଙ୍ଗା ବାଙ୍କ ଖଣି ଲୁଟ୍ ଏବଂ ଆଇଡି ବିସ୍ଫୋରଣରେ ସମ୍ପୃକ୍ତ ଥିଲେ। ଆତ୍ମସମର୍ପଣ କରି ସରକାରଙ୍କ ପୁନର୍ବାସ ଏବଂ ଥଇଥାନ ଯୋଜନାରେ ସାମିଲ ହେବା ପାଇଁ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ସକ୍ରିୟ ଥିବା ମାଓବାଦୀଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ବାଣିଜ୍ୟିକ ଏଲ୍ପିଜି ଯୋଗାଣ ଓ ବଣ୍ଟନ ପ୍ରକ୍ରିୟାକୁ ତଦାରଖ କରିବା ପାଇଁ ଏକ କମିଟି ଗଠନ କରାଯାଇଛି। ତୈଳ ବିପଣନ କମ୍ପାନୀଗୁଡ଼ିକ ପକ୍ଷରୁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସ୍ତରୀୟ 3 ଜଣ ଅଧିକାରୀଙ୍କର ଏହି କମିଟି ଗଠନ ହୋଇଛି। ରାଜ୍ୟସଭାରେ ଆଜି ଏ ସଂକ୍ରାନ୍ତ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପି ଏହି ସୂଚନା ଦେଇଛନ୍ତି। ପଶ୍ଚିମ ଏସିଆ ସଂଘର୍ଷ ପରିପ୍ରେକ୍ଷୀରେ ଏଲ୍ପିଜିର ଆମଦାନୀ ପ୍ରଭାବିତ ହୋଇଛି, ତେବେ ଯୋଗାଣ ଶୃଙ୍ଖଳରେ ସ୍ଥିରତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ଗୋପି କହିଛନ୍ତି। ଦେଶବ୍ୟାପୀ ଘରୋଇ ଏଲ୍ପିଜି ବ୍ୟବହାର କ୍ଷେତ୍ରକୁ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି। ରାଜ୍ୟଗୁଡ଼ିକ ପାଇଁ ବାଣିଜ୍ୟିକ ଏଲ୍ପିଜି ଆବଣ୍ଟନକୁ ଅତିରିକ୍ତ 20% ବୃଦ୍ଧି କରାଯାଇଥିବା ମନ୍ତ୍ରୀ ଶ୍ରୀ ଗୋପି କହିଛନ୍ତି। ରାଜ୍ୟରେ ଚିଠା ଭୋଟର ତାଲିକା ପ୍ରସ୍ତୁତି ପରେ 768,521 ଜଣ ଭୋଟର ବାଦ୍ ପଡ଼ିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ବିଧାନସଭାରେ ଆଜି ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ମାଝୀ କହିଛନ୍ତି 1,55,318 ଜଣ ଭୋଟରଙ୍କ ପାଖରେ ଏକାଧିକ ସ୍ଥାନର ଭୋଟ୍ ପରିଚୟପତ୍ର ରହିଥିଲା। ଚିଠା ପ୍ରସ୍ତୁତି ପ୍ରକ୍ରିୟାରେ ସେମାନଙ୍କୁ ବାଦ୍ ଦିଆଯାଇ ସ୍ୱଚ୍ଛତାକୁ ଗୁରୁତ୍ୱ ଦିଆଯାଇଛି। ମୃତ୍ୟୁଜନିତ କାରଣରୁ 2,03,396 ଜଣ ଭୋଟର ଏବଂ ସ୍ଥାନାନ୍ତର ଯୋଗୁଁ 4,08,132 ଏବଂ ଅନ୍ୟାନ୍ୟ କାରଣ ପାଇଁ 2,646 ଭୋଟର ବାଦ୍ ପଡ଼ିଥିବା ଶ୍ରୀ ମାଝୀ ସୂଚନା ଦେଇଛନ୍ତି। ଭୋଟର ତାଲିକାରେ ନୂତନ ଭାବେ ସାମିଲ ହେବା ପାଇଁ ମୋଟ 5,67,034 ଜଣ ଆବେଦନ କରିଛନ୍ତି ବୋଲି ଶ୍ରୀ ମାଝୀ ଗୃହରେ ସୂଚନା ଦେଇଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ବଜେଟ୍ ଅଧିବେଶନର ଅପରାହ୍ନରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ବିଭାଗର 23,179,39,84,000 ଟଙ୍କାର ଖର୍ଚ୍ଚ ଦାବି ଆଗତ କରିଛନ୍ତି। ଶାସକ ଦଳର ସଦସ୍ୟମାନେ ଖର୍ଚ୍ଚ ଦାବି ଉପରେ ଆଲୋଚନା ଜାରି ରଖିଛନ୍ତି। ଖର୍ଚ୍ଚ ଦାବି ଆଲୋଚନାକୁ ବିରୋଧୀ ଦଳର ସଦସ୍ୟମାନେ କକ୍ଷତ୍ୟାଗ କରିଛନ୍ତି। ଆଲୋଚନା ପରେ ଖର୍ଚ୍ଚ ଦାବି ଉପରେ ବିଭାଗୀୟ ମନ୍ତ୍ରୀ ମତ ରଖିବା ପରେ ଏହା ପାରିତ ହେବ ବୋଲି ଜଣାପଡ଼ିଛି। ଆଲୋଚନା ହୋଇପାରିନଥିବା ବିଭାଗଗୁଡ଼ିକର ଖର୍ଚ୍ଚ ଦାବି ଗିଲୋଟିନ୍ ଜରିଆରେ ପାରିତ ହେବ ବୋଲି ବାଚସ୍କତି ସୁରମା ପାଢ଼ୀ ଗୃହରେ ସୂଚନା ଦେଇଛନ୍ତି।
ତମେ ତ ନିଜେ ଅବହେଳା କଲ, ଅଧାରୁ ଔଷଧ ବନ୍ଦ କରିଦେଲ, ସେଥିପାଇଁ ଏବେ ଔଷଧ କାମ କରୁନାହିଁ।
ହେଲେ 2 ମାସ ଖାଇବା ପରେ ତ ତାଙ୍କର କାଶ ଭଲ ହେଇଯାଇଥିଲା।
ଟିବି ଔଷଧ ପ୍ରଥମ 2 ମାସ ଖାଇବା ପରେ ଅଧିକାଂଶ ଲକ୍ଷଣ ଚାଲିଯାଏ, ଏତିକିରେ ଭଲ ହେଇଗଲା ବୋଲି ଭାବିକି ଔଷଧ ବନ୍ଦ କରିଦେବା ଠିକ୍ ନୁହେଁ। ଏହାଦ୍ୱାରା MDR XDR ଟିବି ହୁଏ, ଯେଉଁଥିରେ ଅଧିକାଂଶ ଟିବି ଔଷଧ ଆଉ କାମ କରେ ନାହିଁ। ତେଣୁ ଟିବି ଔଷଧ ଆଦୌ ଅଧାରୁ ବନ୍ଦ କରିବା ଉଚିତ ନୁହେଁ। ଖାଲି ସେତିକି ନୁହେଁ, ଏଥିରେ ଚିକିତ୍ସା ଅଧିକା 9 ମାସରୁ 18 ମାସ କରିବାକୁ ପଡେ। ଓ ଭଲ ହେବାଟା ମଧ୍ୟ କଷ୍ଟକର ହୋଇପଡେ। ତେବେ ବ୍ୟସ୍ତ ହୁଅନି, ନିୟମିତ ଚିକିତ୍ସାରେ ରହିଲେ ଭଲ ହେବା ସମ୍ଭାବନା ଅଧିକ।
ଆଜ୍ଞା, ଏଥର ସବୁ ମାନି ଚଳିବୁ, ମୋ ସ୍ୱାମୀଙ୍କୁ ଭଲ କରି ଦିଅନ୍ତୁ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 3,37,642 ଜଣ ଚିଟ୍ଫଣ୍ଡ ଜମାକାରୀଙ୍କୁ 128 କୋଟି ଟଙ୍କା ଜିଲ୍ଲାପାଳଙ୍କ ମାଧ୍ୟମରେ ଫେରସ୍ତ କରାଯାଇଛି ବୋଲି ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲିଖିତ ଉତ୍ତରରେ ପ୍ରକାଶ କରିଛନ୍ତି। ଅବଶିଷ୍ଟ ପ୍ରକୃତ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ ପ୍ରକ୍ରିୟା ଜାରି ରହିଛି। କ୍ଷୁଦ୍ର ଜମାକାରୀଙ୍କୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ରାଜ୍ୟ ସରକାର 300 କୋଟି ଟଙ୍କାର କର୍ପସ୍ ପାଣ୍ଠି ସୃଷ୍ଟି କରିଛନ୍ତି। ତଦନ୍ତ କମିଶନର 7 ଅନ୍ତରୀଣ ରିପୋର୍ଟ ଏବଂ କ୍ଷେତ୍ରୀୟ ତଦନ୍ତ ଆଧାରରେ ଚିହ୍ନଟ ହୋଇଥିବା ପ୍ରକୃତ କ୍ଷୁଦ୍ର ଜମାକାରୀଙ୍କୁ ସେମାନଙ୍କ ଜମାରାଶି ଫେରସ୍ତ କରାଯାଇଛି। କ୍ଷତିଗ୍ରସ୍ତ ଜମାକାରୀଙ୍କ ଅଭିଯୋଗ ଆଧାରରେ ରାଜ୍ୟ ଅର୍ଥନୈତିକ ଅପରାଧ ଶାଖାଙ୍କ ଦ୍ୱାରା ତଦନ୍ତ କରାଯାଇ ବିଭିନ୍ନ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି। ଓଡ଼ିଶା ମାନବାଧିକାର ଆୟୋଗର ଅଧ୍ୟକ୍ଷ ଭାବେ ବିଚାରପତି ଜଷ୍ଟିସ୍ ଶତ୍ରୁଘ୍ନ ପୂଜାହାରୀ ପୁନଃ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ ପରେ ଜଷ୍ଟିସ୍ ପୂଜାହାରୀ କହିଛନ୍ତି, ଓଡ଼ିଶା ମାନବାଧିକାର ଆୟୋଗ ଏକ ସକ୍ରିୟ ପ୍ରତିଷ୍ଠାନ ଭାବେ ମାନବିକ ଅଧିକାର ସୁରକ୍ଷା ପ୍ରତି ଅଙ୍ଗୀକାରବଦ୍ଧତାର ସହ କାର୍ଯ୍ୟ କରିବ। ଆବେଦନଗୁଡ଼ିକର ତ୍ୱରିତ ସମାଧାନ ଏବଂ ମାନବାଧିକାର ନେଇ ସଚେତନତା ବୃଦ୍ଧି ଉପରେ ଗୁରୁତ୍ୱ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ପରିସରରେ ଜନଗଣନା ତାଲିମ ଶିବିର ଆରମ୍ଭ ହୋଇଛି। ଶିବିରରେ ମାଧ୍ୟମିକ ଏବଂ ପ୍ରାଥମିକ ଶିକ୍ଷକ ଅଂଶଗ୍ରହଣ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଆସନ୍ତା ମାସ 16 ମେ ମାସ 15 ପର୍ଯ୍ୟନ୍ତ ଜନଗଣନାକାରୀ ଘରକୁ ଘର ବୁଲି ଆବାସ ଗଣନା କରିବେ। ଏଥିପାଇଁ ପ୍ରତ୍ୟେକ ଗଣନାକାରୀଙ୍କୁ ପରିଚୟପତ୍ର ପ୍ରଦାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଆଜି 2 ପର୍ଯ୍ୟଟକ ବୁଡ଼ିଯାଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ପୁରୀ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ସେହି ପର୍ଯ୍ୟଟକଙ୍କର ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ। ଘଟଣାର ତଦନ୍ତ ଜାରି ରହିଥିବା ପୁଲିସ୍ କହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଗଜପତି, ଭଦ୍ରକ, ନୟାଗଡ଼, ବୌଦ୍ଧ, ବରଗଡ଼, ସମ୍ଭଲପୁର ଏବଂ ସୁବର୍ଣ୍ଣପୁର ଜିଲ୍ଲାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ମିଳିତ ଭାବେ ଜନସାଧାରଣଙ୍କୁ ବିଭିନ୍ନ ଅଭିଯୋଗର ଶୁଣାଣି କରିବା ସହିତ ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥର କିଛି ଖବର ସଂକ୍ଷେପରେ। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ସ୍ୱାଭିମାନ ଅଞ୍ଚଳରେ ଚାଲିଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସେତୁ ନିର୍ମାଣ କାର୍ଯ୍ୟର ଅଗ୍ରଗତିକୁ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ସମୀକ୍ଷା କରିଛନ୍ତି। ମୌସୁମୀ ବର୍ଷା ପୂର୍ବରୁ ପ୍ରକଳ୍ପଗୁଡ଼ିକୁ ଶେଷ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ କଣ୍ଟିଲସ୍ଥିତ କଂସାରୀ ସଦନ କଲ୍ୟାଣ ମଣ୍ଡପରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଯୋଗଦେଇ ଅନ୍ତୋଦୟ ଦର୍ଶନ ଏବଂ ଏକାତ୍ମ ମାନବବାଦର ଆଦର୍ଶ ଉପରେ ଆଲୋଚନା କରିଛନ୍ତି। ସ୍ୱତନ୍ତ୍ର ପୋଷଣ ଅଭିଯାନ 15 କାର୍ଯ୍ୟକ୍ରମ ଅଧୀନରେ ମାଲକାନଗିରି ଜିଲ୍ଲା ପୋଡ଼ିଆ ବ୍ଲକ ପରିସରରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିଶୁମାନଙ୍କ ସଠିକ୍ ଶାରୀରିକ ଏବଂ ମାନସିକ ବିକାଶକୁ ସୁନିଶ୍ଚିତ କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ। ସୀମା ସୁରକ୍ଷା ବାହିନୀ ବିଏସ୍ଏଫ୍ର 60 ପୂର୍ତ୍ତି ପାଳନ ଅବସରରେ ଆଜି କୋରାପୁଟ ଜିଲ୍ଲା ଜୟପୁର ରାଜମହଲଠାରେ ଭାରତ କେ ବୀର ସମାରୋହ ଅନୁଷ୍ଠିତ ହୋଇଯାଇଛି। ବିଏସ୍ଏଫ୍ କୋରାପୁଟ କ୍ଷେତ୍ରୀୟ ମୁଖ୍ୟାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡିଆଇଜି ସତ୍ୟବାନ ଖାଞ୍ଚି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ନୟାଗଡ଼ଠାରେ ଜିଲ୍ଲାସ୍ତରୀୟ କ୍ରୀଡ଼ା ସମାରୋହ 2026 ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ସମସ୍ତ 8 ବ୍ଲକର କ୍ଲଷ୍ଟର ଏବଂ ବ୍ଲକ ସ୍ତରରୁ ଚିହ୍ନଟ ହୋଇଥିବା କ୍ରୀଡ଼ାବିତ୍ ଅଂଶଗ୍ରହଣ କରିଥିଲେ। ମହିଳା ଏବଂ ପୁରୁଷ ବିଭିନ୍ନ ବର୍ଗରେ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା। କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ଗତ 24 ମଧ୍ୟରେ ଭଦ୍ରକ ଜିଲ୍ଲାର ଆଖୁଆପଦାଠାରେ ସର୍ବାଧିକ 6.6 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଗାମୀ 24 ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 6-7 ମଧ୍ୟରେ ରାଜ୍ୟର ସର୍ବାଧିକ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି ପାଣିପାଗ କେନ୍ଦ୍ର କହିଛି। ଦେଶକୁ ମାଓବାଦୀ ମୁକ୍ତ କରିବା ପ୍ରସଙ୍ଗରେ ଲୋକସଭାରେ ଜାରି ରହିଛି ଆଲୋଚନା। ଆସନ୍ତାକାଲି ଶେଷ ହେଉଛି ମାଓବାଦୀ ଆତ୍ମସମର୍ପଣ ଧାର୍ଯ୍ୟ ସମୟ ସୀମା। ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ବାଣିଜ୍ୟିକ ଏଲ୍ପିଜି ଯୋଗାଣ ଓ ବଣ୍ଟନ ପ୍ରକ୍ରିୟାକୁ ତଦାରଖ କରିବା ନେଇ ଏକ କମିଟି ଗଠନ କଲେ ତୈଳ ବିପଣନ କମ୍ପାନୀ। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 3 ଉର୍ଦ୍ଧ୍ୱ ଚିଟ୍ଫଣ୍ଡ ଜମାକାରୀଙ୍କୁ 128 ଟଙ୍କା ହୋଇଛି ଫେରସ୍ତ ଏବଂ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷାର ସମ୍ଭାବନା। ସମ୍ବାଦ ଶେଷ ହେଲା।